त्रिसज्य पादम एकम नगच्छ। जे वृंदावन को चाकरी एक पाद मध्य मु बाहर को कड़े जाए ना, मु सब समय वृंदावन नित्य निवास करी था। तबे एठार आम देखिबा जे भगवान कृष्ण वर्तमान मथुरा गमन करुछन्ती वृंदावन को चाकरी, वृंदावन सीमा को पार होई से वर्तमान मथुरा प्रवेश करुछन्ती, मथुरा सीमा रे प्रवेश करुछन्ती। तेणु आचार्य मैंने कहते जे प्रकृत पक्ष ब्रजनंदन श्रीकृष्ण यही मथुरार सीमार जत गले जमुनार जलपान करने से जमुनार जल से अक्रूर को दर्शन देले कृष्ण बलराम रूप से, परवर्त अवस्था विष्णु एवं अनंत शेष रूप से दर्शन देले। तेणु कृष्ण एवं बलराम प्रकृत पक्ष यही से ब्रजभूमि ही रहीगले, ब्रजेन्द्र नंदन कृष्ण एवं बलराम तंकर वासुदेव रूप से मथुरा प्रवेश कले। जदि कृष्ण तंकर शरीर परिवर्तन करूना किंतु तंकर भाव परिवर्तित हो, कारण मथुरा को से जाउछन्ते असुर मान को बध करिबा पा, वासुदेव रूप से विष्णु रूप से असुर मान को बध करिबे, असुर बध लीला प्रदर्शन करिबे, तंकर ब्रजलीला एठारे समाप्त हो जाउछ। तेणु से ब्रजलीला अनुष्ठान करिथिबा ब्रजेन्द्र नंदन कृष्ण तंकर से ब्रज भाव एही ब्रजरे ही रही जाउछ, से ब्रज भाव रे मथुरा प्रवेश करना वासुदेव भाव रे प्रवेश करुछन। तेणु भगवान कृष्ण यहीपरी भाव ऐश्वर्य लीला वर्तमान प्रकाशित होगा मथुरा, माधुर्य लीला से जहां प्रकाशित करते ब्रजभूमि से लीलार वर्तमान अवसान घटे। तेणु अक्रूर जिते भगवान कृष्ण बलराम को मथुरा मथुरा नहीं जाऊंट मथुरा सीमार प्रवेश कर सही स्थान पहुंचले जोठारे आगर नंद महाराज एवं अन्य ब्रजवासी मैंने पहुंची सारी। मथुरार सीमार गोटे उद्यान रे नंद महाराज एवं अन्य ब्रजवासी मैंने आगर पहुंची सेठारे विश्राम कर, कारण से अति अल्प रास्ता दे सर्टकट रास्ता दे से आहेतु से देखले कृष्ण रथर सहित ताल मिले से आसपारे ना, तेणु से अन्य रास्ते मुख्य रास्ता को त्याग कर अन्य छोट रास्तार से बहुत आगर आसी विश्राम करते। कृष्ण बलराम से उपस्थित हेले कृष्ण बलराम रथरु ओले एवं अक्रूर को कहले तो अक्रूर वर्तमान तुम्हें रथ को नहीं मथुरा नगरी रे प्रवेश कर एवं निजर गृह को गमन कर, आमे वर्तमान एठारे किस समय विश्राम करी परे मथुरा नगरी भ्रमण करने को जीव। सेतेबेले अक्रूर अत्यंत अनुनय बिना हो कृष्ण को प्रार्थना कले जे प्रभु आपण बिना मु मथुरा नगरी रे प्रवेश करी ना, आपण संगरे ही मथुरा नगरी रे प्रवेश करी एवं आपण कृपा करी आज मोर गृह को आगमन करंतु, आपण एवं आपणकर सखा माने ब्रजवासी माने समस्त मोर गृह को आगमन करंतु एवं मोर गृह आपणकर एवं आपणकर सखा एवं अन्यान्य ब्रजवासी मानकर शरण रज को प्राप्त ही मोर गृह आज पवित्र है, मोर गृह आज तीर्थरे परिणत हो, तेणु आपण मो ऊपर एतिक कृपा करंतु जे मो सहित आपण मोर गृह आज प्रवेश करंतु। किंतु भगवान श्रीकृष्ण कहले से हे तात अक्रूर जेपर्यंत मु कंस को बध न करी से पर्यंत मु अन्य केवड़े जाईपरिबे नाही बा तुम गृह को मध्य जाईपरिबे ना, तेणु मोर मथुरा प्रवेश प्रथम लक्ष्य हला से दुष्ट कंस को बध करिबा, तेणु कंस बध परे मु अवश्य ତୁମର ଗୃହକୁ ଆଗମନ କରେ। ତେଣୁ ତୁମେ ଯାଇ କଂସକୁ ସମ୍ବାଦ ଦିଅ ଯେ ମୁଁ ବର୍ତ୍ତମାନ ମଥୁରାରେ ଆସି ପହଞ୍ଚି ସାରିଛି। ଏକଥା କହି କୃଷ୍ଣ ବଳରାମ ସେହି ସ୍ଥାନରେ ବିଶ୍ରାମ କଲେ ଏବଂ ଅକ୍ରୁର ମଥୁରା ନଗରୀରେ ପ୍ରବେଶ କରି କଂସକୁ ସମ୍ବାଦ ପ୍ରଦାନ କରି ଯେ ତାଙ୍କର ଯାତ୍ରା ସଫଳ ହୋଇଛି, ସେ କୃଷ୍ଣ ବଳରାମଙ୍କୁ ମଥୁରା ଆନୟନ କରିବାରେ ସକ୍ଷମ ହୋଇଛନ୍ତି। ଏକଥା କହି ସେ ତାଙ୍କର ଗୃହକୁ ରବାନା କଲେ। କୃଷ୍ଣ ବଳରାମ କିଛି ସମୟ ସେଠାରେ ବିଶ୍ରାମ କରିସାରିବା ପରେ ତାଙ୍କର ସଖାମାନଙ୍କୁ ସଙ୍ଗରେ ଧରି ନଗର ଭ୍ରମଣରେ ବାହାରିଲେ। ତେଣୁ ଯେତେବେଳେ କୃଷ୍ଣ ଏବଂ ବଳରାମ ନଗର ଭ୍ରମଣରେ ବାହାରିଛନ୍ତି, ସେତେବେଳେ ସେ ପ୍ରଥମେ ରାସ୍ତାରେ ଗୋଟିଏ ରଜକକୁ ଦେଖୁଛନ୍ତି, ଯେଉଁ ରଜକ କଂସର ବସ୍ତ୍ର ପରିଷ୍କାର କରି କଂସକୁ ତାର ସୁନ୍ଦର ବସ୍ତ୍ରମାନ ରଙ୍ଗ କରି ଯୋଗାଇଥାଏ। ସେ ରଜକ ତାର ଅନ୍ୟ ଅନୁଚରମାନଙ୍କ ସହ ଅନେକ ଗୁଡ଼ିଏ ସୁନ୍ଦର ବସ୍ତ୍ର ଧରି କଂସର ପୁରକୁ ଗମନ କରୁଛି। ତେଣୁ ଭଗବାନ କୃଷ୍ଣ ସେ ରଜକକୁ ତାଙ୍କୁ କିଛି ବସ୍ତ୍ର ଦେବା ପାଇଁ କହିଲେ, କିନ୍ତୁ ରଜକ କଂସର ଅନୁଚର ହୋଇଥିବା ହେତୁ ସେ କୃଷ୍ଣ ବଳରାମଙ୍କୁ ଭର୍ସନା କଲା। ସେ କହିଲା ଯେ ତୁମମାନେ ସବୁ ଗୋପାଳ ବାଳକ, ତୁମର କିପରି ଭାବରେ ନଗରରେ ଆସି ବ୍ୟବହାର କରିବାକୁ ହୁଏ ତୁମମାନେ ସବୁ ଜାଣିନ, କାରଣ ଏପର୍ଯ୍ୟନ୍ତ ବଣ ଜଙ୍ଗଲରେ ବୁଲି ଆସିଛ, ଗୋଚାରଣ କରି ତୁମମାନେ ସଭ୍ୟ ସମାଜର ବ୍ୟବହାରକୁ ଭୁଲି ଯାଇଛ। ତୁମେ ଜାଣିନ ଯେ ଏଇ ବସ୍ତ୍ର ହେଉଛି ରାଜା କଂସଙ୍କର, ଏଇ ବସ୍ତ୍ର କେବଳ ରାଜା କଂସ ହିଁ ଏହାକୁ ବ୍ୟବହାର କରିବା ପାଇଁ ଯୋଗ୍ୟ ବ୍ୟକ୍ତି, ତୁମ ପରି ଅଯୋଗ୍ୟ ବ୍ୟକ୍ତିମାନେ ଏକ ବସ୍ତ୍ରକୁ ବ୍ୟବହାର କରିପାରିବେ ନାହିଁ। ଏହିପରି ଭାବରେ ଯେତେବେଳେ ରଜକ କୃଷ୍ଣ ବଳରାମଙ୍କୁ ଭର୍ସନା କଲା, ସେତେବେଳେ କୃଷ୍ଣ ଅନାୟାସରେ ତାଙ୍କର ଅଙ୍ଗୁଷ୍ଠି ଦ୍ୱାରା ସେ ରଜକର ମସ୍ତକକୁ ଛେଦନ କଲେ, କେବଳ ଅଙ୍ଗୁଳି ଦ୍ୱାରା, କୌଣସି ଅସ୍ତ୍ରଶସ୍ତ୍ର ବ୍ୟବହାର କରିନାହାନ୍ତି ଭଗବାନ କୃଷ୍ଣ। ଏବଂ ଯେତେବେଳେ କ୍ରୋଧାନ୍ୱିତ ହୋଇ ଭଗବାନ କୃଷ୍ଣ ଅଙ୍ଗୁଳି ଦ୍ୱାରା ରଜକର ମସ୍ତକ ଛେଦନ କଲେ, ସେତେବେଳେ ଅନ୍ୟ ରଜକମାନେ ଭୟଭୀତ ହୋଇ ସେ ସମସ୍ତ ବସ୍ତ୍ର ସେଠାରେ ଫିଙ୍ଗି ଦେଇ ଚତୁର୍ଦ୍ଦିଗରେ ପଳାୟନ କଲେ। ଏବଂ କୃଷ୍ଣ ବଳରାମ ତାଙ୍କର ଗୋପାଳ ବାଳକମାନଙ୍କ ସହ ତାଙ୍କର ଅତି ପ୍ରିୟ ବସ୍ତ୍ର ସବୁ ବାଛି ବାଛି ସେମାନେ ଗ୍ରହଣ କଲେ କୃଷ୍ଣ ବଳରାମ। ତେଣୁ କୃଷ୍ଣ ବଳରାମ ଏବଂ ତାଙ୍କର ସଖାମାନେ ସମସ୍ତେ କଂସ ପାଇଁ ପ୍ରଯୁକ୍ତ ଯେଉଁ ବସ୍ତ୍ର ବା ଆନୀୟ ଯେଉଁ ବସ୍ତ୍ର ତାହାକୁ ସବୁ ପରିଧାନ କରି ଅତ୍ୟନ୍ତ ଶୋଭାମାନ ହେଲେ। ସେହି ସମୟରେ ଜଣେ ଦରଜୀ ଯିଏକି ରାସ୍ତାରେ ଯାଉଥିଲା, ସେ କୃଷ୍ଣ ବଳରାମଙ୍କୁ ଦେଖି ତାଙ୍କର ଏହି ପୋଷାକରେ କିଛି ସୂଚି କାମ କରିବା ପାଇଁ ସେ ତାଙ୍କର ପୋଷାକକୁ ନେଇ ସେ ବିଭିନ୍ନ ଭାବରେ ବସ୍ତ୍ର ଦ୍ୱାରା ବିଭିନ୍ନ ବସ୍ତ୍ର ଅଳଙ୍କାର କୁହାଯାଇଛି। ସେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ବସ୍ତ୍ର ଅଳଙ୍କାର ଦ୍ୱାରା ଦରଜୀ କୃଷ୍ଣ ବଳରାମଙ୍କର ବସ୍ତ୍ରକୁ ସଜ୍ଜିତ କଲା, କାରଣ ବସ୍ତ୍ର ଅଳଙ୍କାର ବ୍ୟବହାର କରିବାର କାରଣ ହେଉଛି ଯେ କୃଷ୍ଣ ବଳରାମ ବର୍ତ୍ତମାନ ଯାଉଛନ୍ତି ମଥୁରା ନଗରୀରେ ପ୍ରବେଶ କରିବେ ଏବଂ ମଲ୍ଲ ଯୁଦ୍ଧରେ ଅଂଶଗ୍ରହଣ କରିବେ କଂସର ରଙ୍ଗସ୍ଥଳରେ। ତେଣୁ ମଲ୍ଲ ଯୁଦ୍ଧ କରିବା ସମୟରେ ଯଦି ଅନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଦ୍ୱାରା ବସ୍ତ୍ର ଆଭୂଷିତ ହୋଇଥାନ୍ତା, ତାହେଲେ ମଲ୍ଲଯୁଦ୍ଧ କରିବାରେ ଅସୁବିଧା ହୋଇଥାନ୍ତା। ସେଥିପାଇଁ ଦରଜୀ ବସ୍ତ୍ରର ଅଳଙ୍କାର ସେଥିରେ ବସ୍ତ୍ର ଅଳଙ୍କାର ଦ୍ୱାରା ଆଭୂଷିତ କଲେ କୃଷ୍ଣ ବଳରାମଙ୍କର ବସ୍ତ୍ରକୁ, ଯାହାଦ୍ୱାରା ମଲ୍ଲଯୁଦ୍ଧରେ ତାଙ୍କର କିଛି ଅସୁବିଧା ହେବ। ତେଣୁ ଏହିପରି ଭାବରେ କୃଷ୍ଣ ବଳରାମ ସୁନ୍ଦର ବସ୍ତ୍ର ଦ୍ୱାରା ଶୋଭିତ ହୋଇ ସେ ଯେପରି ଦୁଇଟି ସୌନ୍ଦର୍ଯ୍ୟର ପର୍ବତ ମଥୁରା ନଗରୀରେ ବିତରଣ କରୁଛନ୍ତି ସେହିପରି ଦେଖାଗଲେ କୃଷ୍ଣ ବଳରାମ। ଏବଂ କୃଷ୍ଣ ବଳରାମ ପୁନଃ ଯେତେବେଳେ ମଥୁରା ନଗରୀରେ ଭ୍ରମଣ କରୁ କରୁ ଆସି ସୁଦାମା ମାଳିର ଗୃହରେ ପ୍ରବେଶ କଲେ। ସୁଦାମା ମାଳି ଯିଏକି କଂସ ପାଇଁ ବିଭିନ୍ନ ପ୍ରକାର ମାଳା ପୁଷ୍ପମାଳାମାନ ତିଆରି କରିଥାଏ, ସେ ସୁଦାମା ମାଳି କୃଷ୍ଣ ବଳରାମଙ୍କୁ ତାର ଗୃହରେ ପାଇ ନିଜକୁ କୃତାର୍ଥ ମନେ କଲା ଏବଂ ତାଙ୍କର ଚରଣ ଧୌତ କରି ତାଙ୍କୁ ବିଭିନ୍ନ ଉପଚାରରେ ତାଙ୍କର ପୂଜା ଏବଂ ଅର୍ଚ୍ଚନା କଲା। ତାହାଦ୍ୱାରା ପ୍ରୀତ ହୋଇ କୃଷ୍ଣ ବଳରାମ ତାହାକୁ ବର ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକାଶ କଲେ। ତେଣୁ କୃଷ୍ଣ ବଳରାମ ସୁଦାମାକୁ କହିଲେ ଯେ ତୋର ଯାହା କିଛି ଆବଶ୍ୟକ ତୁ ମାଗ, ଆମେ ତାକୁ ପ୍ରଦାନ କରିବୁ। କିନ୍ତୁ ସୁଦାମା ବିପ୍ର ସୁଦାମା ମାଳି ସେ ଏପରି ଏକ ଭକ୍ତ ଯିଏକି ଅତ୍ୟନ୍ତ ଦୈନ ଭାବରେ ରହିଥିଲା, ତାହାର କେବଳ କୃଷ୍ଣ ଭକ୍ତି ହିଁ କାମ୍ୟ ଥିଲା, ସେ କୌଣସି ଭୌତିକ ଐଶ୍ୱର୍ଯ୍ୟ କାମନା କରୁନଥିଲା। ତେଣୁ ସୁଦାମା ମାଳି କୃଷ୍ଣଙ୍କୁ କେବଳ ତାଙ୍କ ଚରଣରେ ଅହେତୁକ ଭକ୍ତି କାମନା କଲା, ଏହି ବର ପ୍ରାର୍ଥନା କଲା। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ସେହି ସୁଦାମା ମାଳିକୁ ତାଙ୍କ ଚରଣରେ ଅହେତୁକ ଭକ୍ତି ପ୍ରଦାନ କରିବା ସହିତ ତାହାକୁ ସମସ୍ତ ପ୍ରକାର ଧନ ଐଶ୍ୱର୍ଯ୍ୟ ଶାରୀରିକ ଶକ୍ତି ସୌନ୍ଦର୍ଯ୍ୟ ଏସବୁ ଗୁଣରେ ସେ ଭୂଷିତ କଲେ। ଏବଂ ସୁଦାମା ମାଳିକୁ ସଂକେତରେ କୃଷ୍ଣ କହିଲେ ଯେ ତୁ ଯାହା କିଛି ପ୍ରଦାନ କରିବୁ ଆମେ ସେଥିରେ ସନ୍ତୁଷ୍ଟ ହେବୁ। ତେଣୁ ସୁଦାମା ମାଳି ବୁଝିଗଲା ଯେ ଭଗବାନ କୃଷ୍ଣ କ'ଣ ଚାହୁଁଛନ୍ତି। ତେଣୁ ସେ ଏକ ସୁନ୍ଦର ସତେଜ ପୁଷ୍ପ ଦ୍ୱାରା ଗୋଟିଏ ମାଳା ତିଆରି କରି ଭଗବାନ କୃଷ୍ଣଙ୍କୁ ଉପହାର ସ୍ୱରୂପ ପ୍ରଦାନ କଲେ। ଏପରି କୃଷ୍ଣ ବଳରାମ ସୁଦାମା ମାଳି ଦ୍ୱାରା ପ୍ରଦତ୍ତ ମାଳା ଦ୍ୱାରା ସୁଶୋଭିତ ହୋଇ ଯେତେବେଳେ ପୁଣି ରାଜପଥରେ ଆସୁଛନ୍ତି, ସେତେବେଳେ ସେ ଦେଖୁଛନ୍ତି ଗୋଟିଏ ସ୍ତ୍ରୀ ଯାହାର ସୁନ୍ଦର ମୁଖମଣ୍ଡଳ ରହିଛି, ଅଥଚ ତାର ତିନି ସ୍ଥାନରେ ସେ ବକ୍ର, ତେଣୁ ତାର ନାମ ହେଉଛି ତ୍ରିବକ୍ରା କୁବ୍ଜା। ତେଣୁ ତାର କୁବ୍ଜ ରହିଥିବା ହେତୁ ତାକୁ କୁବ୍ଜା କୁହାଯାଏ। ତେଣୁ କୃଷ୍ଣ ଏପରି ସ୍ତ୍ରୀକୁ ଦେଖିଲେ ଯେ କଂସ ପାଇଁ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟ ନେଇ କଂସର ପ୍ରାସାଦ ଆଡ଼କୁ ଯାତ୍ରା କରୁଛି ବା ଗମନ କରୁଛି। ତେଣୁ କୃଷ୍ଣ ଏପରି ସୁନ୍ଦର ସ୍ତ୍ରୀକୁ ଦେଖି ଯାହାର ସୁନ୍ଦର ମୁଖମଣ୍ଡଳ ରହିଛି ଅଥଚ ଶରୀର କୁବ୍ଜା, ତିନି ସ୍ଥାନରେ ସେ ବକ୍ର ହେଇଛି ତାର ଶରୀର, ତେଣୁ କୃଷ୍ଣ ପରିହାସରେ କୁବ୍ଜାକୁ କହିଲେ ଯେ ହେ ସୁନ୍ଦରୀ, ତୁମେ ଏସବୁ ସୁଗନ୍ଧିତ ଦ୍ରବ୍ୟମାନ ନେଇ କେଉଁଆଡ଼େ ଯାଉଛ, ତୁମେ କାହାର ସ୍ତ୍ରୀ ଏବଂ କାହା ପାଇଁ ଏ ସୁଗନ୍ଧିତ ଦ୍ରବ୍ୟମାନ ନେଇ ଯାଉଛ। କୁବ୍ଜା ଯେତେବେଳେ ଭଗବାନ କୃଷ୍ଣଙ୍କର ଅପରୂପ ସୌନ୍ଦର୍ଯ୍ୟ ଦର୍ଶନ କଲା, ସେ କୃଷ୍ଣଙ୍କର ସୌନ୍ଦର୍ଯ୍ୟ ଦ୍ୱାରା ଏତେ ମୋହିତ ହୋଇଗଲା, ତେଣୁ ସେ କହିଲା ଯେ ହେ ସୁନ୍ଦର, ତୁମ ପରି ସୁନ୍ଦର ପୁରୁଷମାନଙ୍କ ଭିନ୍ନ ଏହି ସୁଗନ୍ଧିତ ଦ୍ରବ୍ୟ ଆଉ କିଏ ଗ୍ରହଣ କରିପାରିବ। ତେଣୁ ଏହିପରି ଭାବରେ କୁବ୍ଜା କୃଷ୍ଣଙ୍କର ସୌନ୍ଦର୍ଯ୍ୟ ଦ୍ୱାରା ଅତ୍ୟନ୍ତ ମୁଗ୍ଧ ହୋଇଥିଲା। ତେଣୁ କୁବ୍ଜା କହିଲା ଯେ ତୁମେମାନେ ହିଁ ପ୍ରକୃତ ପକ୍ଷରେ ତୁମେ ଦୁଇ ଜଣ ଏହି ସୁଗନ୍ଧିତ ଦ୍ରବ୍ୟର ପ୍ରକୃତ ଅଧିକାରୀ। କୁବ୍ଜା ଭୟ କଲା ନାହିଁ ଯେ ସେ କଂସର ଦାସୀ, କଂସ ପାଇଁ ଉଦ୍ଦିଷ୍ଟ ସୁଗନ୍ଧିତ ଦ୍ରବ୍ୟ ପ୍ରଦାନ କଲେ କଂସର ସେ କୋପଭାଜନ ହେବ, ତେଣୁ ସେ ଭୟ ନ କରି ଏମାନଙ୍କର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ସେ କୃଷ୍ଣ ବଳରାମଙ୍କୁ ଏହି ସୁଗନ୍ଧିତ ଦ୍ରବ୍ୟର ଅଧିକାରୀ ବୋଲି ଗ୍ରହଣ କଲା। ତେଣୁ କୁବ୍ଜା କୃଷ୍ଣ ବଳରାମଙ୍କୁ ସେହି ସୁଗନ୍ଧିତ ଦ୍ରବ୍ୟ ଦ୍ୱାରା ତାଙ୍କର ଶରୀରର ଶୃଙ୍ଗାର କଲା। କୃଷ୍ଣଙ୍କୁ ପୀତବର୍ଣ୍ଣର ଚନ୍ଦନ ଏବଂ ଅନ୍ୟ ସୁଗନ୍ଧିତ ଦ୍ରବ୍ୟ ଦ୍ୱାରା ଅର୍ଚ୍ଚିତ କଲା ଏବଂ ବଳରାମଙ୍କୁ ନୀଳବର୍ଣ୍ଣର ଚନ୍ଦନ ଏବଂ ସୁଗନ୍ଧିତ ଦ୍ରବ୍ୟ ଦ୍ୱାରା ଅର୍ଚ୍ଚିତ କଲା। ତେଣୁ କୃଷ୍ଣ ବଳରାମ ବହୁତ ସୁନ୍ଦର ଦେଖାଗଲେ ଏଭଳି ଭାବରେ କୁବ୍ଜା ଦ୍ୱାରା ଚନ୍ଦନ ଚର୍ଚ୍ଚିତ ହୋଇ ସେ ସୁନ୍ଦର ବସ୍ତ୍ର ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ସୁନ୍ଦର ପୁଷ୍ପର ମାଳା ଗ୍ରହଣ କରିଛନ୍ତି, ବର୍ତ୍ତମାନ ଚନ୍ଦନ ଦ୍ୱାରା ଚର୍ଚ୍ଚିତ ହେଉଛନ୍ତି। ଏହିପରି ଭାବରେ କୃଷ୍ଣ ଯେତେବେଳେ ଚର୍ଚ୍ଚିତ ହେଲେ, ତେଣୁ ସେ କୁବ୍ଜାକୁ ବର ପ୍ରଦାନ କରିବା ପାଇଁ ସେ କୁବ୍ଜାର ପାଦ ଦ୍ୱାରେ ନିଜର ପାଦକୁ ସ୍ଥାପନ କରି କୁବ୍ଜାର ଚିବୁକକୁ ଦୁଇଟି ଅଙ୍ଗୁଳି ଦ୍ୱାରା ତାର ଚିବୁକକୁ ଉପରକୁ ଉଠାଇବା ପାଇଁ ଚେଷ୍ଟା କଲେ। ଏହିପରି ଭାବରେ ଯେତେବେଳେ ଭଗବାନ କୃଷ୍ଣ କୁବ୍ଜାର ଚିବୁକକୁ ଟେକି ଧରିଲେ, ସେତେବେଳେ କୁବ୍ଜାର ଯେଉଁ ତିନି ସ୍ଥାନରେ ଯେଉଁ ବକ୍ର ଭାବ ଥିଲା ତାହା ସିଧା ହୋଇଗଲା। ଅର୍ଥାତ୍ କୁବ୍ଜା ଅତି ସୁନ୍ଦର ସ୍ତ୍ରୀ ଭାବରେ ପ୍ରକଟିତ ହେଲା। ତେଣୁ କୃଷ୍ଣଙ୍କର ଏହି ଅପରୂପ ଐଶ୍ୱର୍ଯ୍ୟ ଦର୍ଶନ କରି କୁବ୍ଜା ଅତ୍ୟଧିକ ଆନନ୍ଦ ପ୍ରାପ୍ତ ହୋଇ କୃଷ୍ଣଙ୍କୁ ତାଙ୍କର ଗୃହକୁ ନେଇଯିବା ପାଇଁ ପ୍ରାର୍ଥନା କଲା। କୃଷ୍ଣ ବଳରାମ ଏବଂ ଅନ୍ୟ ସଖାମାନଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କରି ହସି ହସି କୁବ୍ଜାକୁ କହିଲେ ଯେ, ହେ ସୁନ୍ଦରୀ, ବର୍ତ୍ତମାନ ମୁଁ କଂସକୁ ବଧ କରିବା ପାଇଁ ଯାଉଛି, କଂସ ବଧ ପରେ ଅବଶ୍ୟ ମୁଁ ତୁମର ଇଚ୍ଛାକୁ ପୂର୍ଣ୍ଣ କରିବି, ତୁମର ଗୃହକୁ ଆଗମନ କରିବି। ଏ କଥା କହି କୃଷ୍ଣ ବଳରାମ ଆଗେଇ ଚାଲିଲେ ଏବଂ ଦ୍ୱାରକାର ଅଧିବାସୀ ମାନେ ସ୍ତ୍ରୀମାନେ ବିଶେଷ ଭାବରେ ଯେତେବେଳେ ଶୁଣିଲେ ଯେ କୃଷ୍ଣ ବଳରାମ ମଥୁରାରେ ପ୍ରବେଶ କରିଛନ୍ତି, ସମସ୍ତେ ନିଜ ନିଜର କାର୍ଯ୍ୟମାନ ତ୍ୟାଗ କରି ରାଜପଥରେ ଆସି ରୁନ୍ଧ ହେଲେ। ବିଶେଷ ଭାବରେ ସ୍ତ୍ରୀମାନେ, ମଥୁରାର ସ୍ତ୍ରୀମାନେ କେଉଁମାନେ ନିଜର କେଶ ବିନ୍ୟାସ କରୁଥିଲେ, ଅର୍ଥାତ୍ କେଶକୁ ସଜାଉଥିଲେ, ତାହାକୁ ଏ ସମ୍ବାଦ ଶୁଣିବା ମାତ୍ରେ ଯେତେବେଳେ ରାଜପଥରେ କୋଳାହଳ ସୃଷ୍ଟି ହେଲା, କୃଷ୍ଣ ବଳରାମ ଯେତେବେଳେ ପ୍ରବେଶ କରୁଛନ୍ତି ତାଙ୍କର ସଖାମାନଙ୍କ ସହ ଏବଂ ରାଜପଥରେ କୋଳାହଳ ସୃଷ୍ଟି ହେଉଛି, ଅନେକ ଲୋକ ତାଙ୍କର ଅପରୂପ ସୌନ୍ଦର୍ଯ୍ୟ ଦର୍ଶନ କରିବା ପାଇଁ ରାଜପଥରେ ଏକତ୍ରିତ ହୋଇଛନ୍ତି, ସେ କୋଳାହଳ ଶ୍ରବଣ କରି ସ୍ତ୍ରୀ ଲୋକମାନେ ଯଦି କେହି ତାଙ୍କର କେଶ ବିନ୍ୟାସ କରୁଥିଲେ ତାକୁ ତ୍ୟାଗ କରି ସେ ଆସି ତାଙ୍କର ଦ୍ୱାର ଦେଶରେ ରହି କୃଷ୍ଣ ବଳରାମଙ୍କର ସୌନ୍ଦର୍ଯ୍ୟ ଦର୍ଶନ କରୁଛନ୍ତି, କେହି ସ୍ତ୍ରୀ ସେ ଖାଦ୍ୟ ଗ୍ରହଣ କରୁଥିଲେ ଖାଉଥିଲେ ତାକୁ ଅଧା ଛାଡ଼ି ଚାଲି ଆସିଛନ୍ତି କୃଷ୍ଣ ବଳରାମଙ୍କର ଦର୍ଶନ କରିବା ପାଇଁ, କେହି କେହି ପିଲାମାନଙ୍କୁ ତାଙ୍କର ସ୍ତନରୁ ଦୁଗ୍ଧପାନ କରାଉଥିଲେ ସେ ପିଲାମାନଙ୍କୁ ରଖିଦେଇ ସେମାନେ ଦୌଡ଼ି ଆସିଛନ୍ତି କୃଷ୍ଣ ବଳରାମଙ୍କର ଦର୍ଶନ କରିବା ପାଇଁ, କେହି କେହି ତାଙ୍କର ଛାତ ଉପରକୁ ଚାଲି ଯାଇଛନ୍ତି କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ପାଇଁ ଏବଂ କୃଷ୍ଣ ବଳରାମଙ୍କର ସେ ଅପରୂପ ଶୋଭା ଦର୍ଶନ କରି ଆନନ୍ଦରେ ଛାତ ଉପରୁ ପୁଷ୍ପ ବର୍ଷଣ କରୁଛନ୍ତି କୃଷ୍ଣ ବଳରାମଙ୍କ ଉପରେ। ତେଣୁ ଏହିପରି ଭାବରେ ସମସ୍ତେ ମଥୁରାବାସୀମାନେ ଅତ୍ୟନ୍ତ ଉତ୍କଣ୍ଠିତ ଚିତ୍ତରେ କୃଷ୍ଣ ବଳରାମଙ୍କର ସେହି ଅପରୂପ ଶୋଭାର ଦର୍ଶନ କରି ବ୍ରଜବାସୀମାନଙ୍କର ପ୍ରଶଂସା କରୁଛନ୍ତି ଏବଂ ବିଶେଷ ଭାବରେ ମଥୁରାର ସ୍ତ୍ରୀମାନେ ଗୋପୀମାନଙ୍କର ପ୍ରଶଂସା କରୁଛନ୍ତି। ସେମାନେ କହୁଛନ୍ତି ଯେ ଗୋପୀମାନେ କିପରି ଭାବରେ ତପସ୍ୟା ଆଚରଣ କରିଥିଲେ ଯାହାଦ୍ୱାରା ସେମାନେ ଏହି କୃଷ୍ଣ ବଳରାମଙ୍କର ଏହି ସୌନ୍ଦର୍ଯ୍ୟକୁ ପାନ କରିବା ପାଇଁ ସକ୍ଷମ ହୋଇଥିଲେ, ସେମାନେ କେତେ ଭାଗ୍ୟଶାଳିନୀ ବ୍ରଜବାସିନୀ ଗୋପୀମାନେ, ସେମାନଙ୍କର ଭାଗ୍ୟର ପ୍ରଶଂସା କରୁଛନ୍ତି ମଥୁରାର ସ୍ତ୍ରୀମାନେ। ଏହିପରି ଭାବରେ କୃଷ୍ଣ ବଳରାମ ମଥୁରାରେ ପ୍ରବେଶ କରିଛନ୍ତି ଏବଂ ଅନ୍ୟ ଲୋକମାନଙ୍କଠାରୁ ଜିଜ୍ଞାସା କରି ସେମାନେ ରଙ୍ଗସ୍ଥଳରେ ଯାଇ ପହଞ୍ଚନ୍ତି, ଯେଉଁ ରଙ୍ଗସ୍ଥଳରେ କଂସ ଶିବଙ୍କର ଧନୁକୁ ରଖି ପୂଜା କରୁଥିଲା, ସେଠାରେ କିଛି ସୈନିକ ସେ ଧନୁର ରକ୍ଷଣାବେକ୍ଷଣ କରୁଛନ୍ତି, ଏହି ଧନୁକୁ ବିଭିନ୍ନ ପୁଷ୍ପ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଦ୍ୱାରା ସଜ୍ଜିତ କରାଯାଇଛି। ତେଣୁ କୃଷ୍ଣ ବଳରାମ ସେହି ସ୍ଥାନରେ ଯାଇ ପହଞ୍ଚିଲେ ଏବଂ କଂସର ସେବକମାନେ ବାଧା ଦେବା ପୂର୍ବରୁ କୃଷ୍ଣ ସେ ସ୍ଥାନକୁ ଚାଲିଯାଇ ହଠାତ୍ ବାମ ହାତରେ ସେ ଧନୁକୁ ଉଠେଇ ନେଇଛନ୍ତି ଏବଂ ଅନ୍ୟମାନେ ବାରଣ କରୁ କରୁ ଅତି ଅଳ୍ପ ସମୟ ମଧ୍ୟରେ କୃଷ୍ଣ ସେ ଧନୁକୁ ଉଠେଇ ସେଇ ଧନୁରେ ପ୍ରତ୍ୟଞ୍ଚାକୁ ଯୁକ୍ତ କରି ଯେତେବେଳେ ଟାଣିଛନ୍ତି ଧନୁଟି ଦୁଇ ଖଣ୍ଡ ହୋଇଯାଇଛି ଏବଂ ସେ ଧନୁର ଶବ୍ଦରେ ଯେପରି କଂସ ଭୟଭୀତ ହେଇଯାଉଛି ଯେ କ'ଣ ଘଟଣା ଘଟିତ ହେଲା ତାର କଂସର ଅନୁଚରମାନେ କୃଷ୍ଣ ବଳରାମଙ୍କ ଉପରେ ଆକ୍ରମଣ କରିଛନ୍ତି ସେମାନେ ଏ ଧନୁକୁ ଭଗ୍ନ କରିଥିବା ହେତୁ କୃଷ୍ଣ ବଳରାମ ସେଇ ଧନୁର ଅର୍ଦ୍ଧ ଭଗ୍ନ ଖଣ୍ଡ ଦ୍ୱାରା ସମସ୍ତ କଂସର ଅନୁଚରମାନଙ୍କୁ ସେଇଠାରେ ହିଁ ବଧ କରିଛନ୍ତି ଏବଂ କଂସ ଯେତେବେଳେ ସୈନିକମାନଙ୍କୁ ପ୍ରେରଣ କରୁଛି କୃଷ୍ଣ ବଳରାମଙ୍କୁ ବଧ କରିବା ପାଇଁ ସୈନିକମାନଙ୍କୁ ମଧ୍ୟ କୃଷ୍ଣ ବଳରାମ ସେଇ ଧନୁର ଅର୍ଦ୍ଧଭଗ୍ନ ଖଣ୍ଡ ଦ୍ୱାରା ଆକ୍ରମଣ କରି ବଧ କରିଛନ୍ତି ତାପରେ ଯଜ୍ଞସ୍ଥଳର ମୁଖ୍ୟ ରାସ୍ତା ଦେଇ ବାହାରି ଆସି କୃଷ୍ଣ ବଳରାମ ବିନା ଭୟରେ ମଥୁରାରେ ବିଚରଣ କରୁଛନ୍ତି ତାଙ୍କର କୌଣସି ଭୟ ନାହିଁ ମଥୁରାବାସୀମାନେ ଯେତେବେଳେ ଏକଥା ଶ୍ରବଣ କରିଛନ୍ତି ଯେ ସେଇ କୃଷ୍ଣ ବଳରାମ କଂସର ଧନୁକୁ ଭଗ୍ନ କରିସାରିଲେଣି ଏବଂ ଅନାୟାସରେ କଂସର ଅନୁଚର ସୈନିକମାନଙ୍କୁ ମଧ୍ୟ ଅନେକ ସୈନିକଙ୍କୁ ବଧ କରିଛନ୍ତି ସେମାନେ କୃଷ୍ଣଙ୍କର ବଳ ବୀର୍ଯ୍ୟର ପ୍ରଶଂସା କରୁଛନ୍ତି ତାଙ୍କର ଐଶ୍ୱର୍ଯ୍ୟର ପ୍ରଶଂସା କରୁଛନ୍ତି ତାଙ୍କର ଗୁଣଗାନ କରୁଛନ୍ତି ଏବଂ ଏହିପରି ଭାବରେ କୃଷ୍ଣ ବଳରାମ ଆସି ସେହି ସ୍ଥାନରେ ଉପନୀତ ହୋଇଛନ୍ତି ଯେଉଁଠାରେ ନନ୍ଦ ମହାରାଜ ଅନ୍ୟ ବ୍ରଜବାସୀମାନଙ୍କୁ ନେଇ ରାତ୍ରିରେ ବିଶ୍ରାମ କରିବା ପାଇଁ ସ୍ଥିର କରିଥିଲେ କିନ୍ତୁ ନନ୍ଦ ମହାରାଜ ଏକଥା ଶ୍ରବଣ କରି ଅନେକ ଭୟଭୀତ ହୋଇଛନ୍ତି ଯଦିଓ କୃଷ୍ଣ ବଳରାମଙ୍କର କୌଣସି ଭୟ ନାହିଁ କିନ୍ତୁ ନନ୍ଦ ମହାରାଜ ଏବଂ ଅନ୍ୟ ଜ୍ୟେଷ୍ଠ ଗୁରୁଜନ ସ୍ଥାନୀୟ ବ୍ରଜବାସୀମାନେ ଭାବୁଛନ୍ତି ଯେ କଂସ ଯେତେବେଳେ ସମ୍ବାଦ ଶ୍ରବଣ କରିବ ଯେ ଆମର ପିଲାମାନେ କୃଷ୍ଣ ବଳରାମ ତାର ଧନୁକୁ ଭଗ୍ନ କରିଛନ୍ତି ତାର ଅନୁଚରମାନଙ୍କୁ ସୈନିକମାନଙ୍କୁ ବଧ କରିଛନ୍ତି ନିଶ୍ଚିତ ଭାବରେ କଂସ ଏହି ରାତିରେ ଆସି କୃଷ୍ଣ ବଳରାମଙ୍କୁ ବଧ କରିବ ଏବଂ ତା ସହିତ ଆମମାନଙ୍କୁ ମଧ୍ୟ ବଧ କରିବ ତେଣୁ ରାତି ସାରା ନନ୍ଦ ମହାରାଜ ଆଉ ଶୋଇପାରି ନାହାନ୍ତି ବା ଜ୍ୟେଷ୍ଠ ଗୁରୁଜନ ସ୍ଥାନୀୟ ବ୍ୟକ୍ତିମାନେ ବ୍ରଜରୁ ଆସିଥିବା ବ୍ୟକ୍ତିମାନେ କେହି ଶୋଇପାରି ନାହାନ୍ତି ଭୟରେ କିନ୍ତୁ କୃଷ୍ଣ ବଳରାମଙ୍କର କିଛି ଭୟ ନଥିବା ହେତୁ ସେମାନେ ନିର୍ଭୟରେ ଶୋଇଯାଇଛନ୍ତି ରାତିରେ ପରବର୍ତ୍ତୀ ଦିନ ପ୍ରତ୍ୟୁଷରୁ ନନ୍ଦ ମହାରାଜ ଏବଂ ଅନ୍ୟ ବ୍ରଜବାସୀମାନେ ସେମାନେ କଂସର ରଙ୍ଗସ୍ଥଳକୁ ଯାତ୍ରା ଆରମ୍ଭ କରିଛନ୍ତି ଅତି ପ୍ରତ୍ୟୁଷରୁ ରଙ୍ଗସ୍ଥଳରେ କଂସର ଅନୁସରମାନେ ସାଜସଜ୍ଜା ଆରମ୍ଭ କରିଛନ୍ତି ଏବଂ ମଲ୍ଲଯୁଦ୍ଧର ବାଦ୍ୟ ନିନାଦିତ ହେଉଛି ରଙ୍ଗସ୍ଥଳରେ କିନ୍ତୁ କୃଷ୍ଣ ଏବଂ ବଳରାମ ନନ୍ଦ ମହାରାଜଙ୍କ ସହିତ ନ ଯାଇ ସେ ତାଙ୍କର କିଛି ଗୋପାଳ ସଖାମାନଙ୍କ ସହିତ ଅଲଗା ଭାବରେ ସେମାନଙ୍କର ନିତ୍ୟକ୍ରିୟା ସମାପନ କରି ସେମାନେ ମଥୁରା ନଗରୀରେ ପ୍ରବେଶ କରୁଛନ୍ତି ଏବଂ ଏହି ବାଦ୍ୟ ଶ୍ରବଣ କରି ସେମାନେ ରଙ୍ଗସ୍ଥଳକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି ଯେତେବେଳେ କୃଷ୍ଣ ଏବଂ ବଳରାମ ଯାଇ ରଙ୍ଗସ୍ଥଳର ଯଜ୍ଞସ୍ଥଳର ପ୍ରବେଶ ଦ୍ୱାରରେ ଉପସ୍ଥିତ ହୋଇଛନ୍ତି ଦେଖୁଛନ୍ତି ଯେ ପ୍ରବେଶ ଦ୍ୱାରକୁ ରୁଦ୍ଧ କରି କୁବଳୟା ପୀଡ଼ ହସ୍ତି ଦଣ୍ଡାୟନ ଯେଉଁ କୁବଳୟା ପୀଡ଼ ହସ୍ତିର 1000 ହସ୍ତିର ବଳ ରହିଛି ସେହି କୁବଳୟା ପୀଡ଼ ହସ୍ତି ପ୍ରବେଶ ଦ୍ୱାରକୁ ରୁଦ୍ଧ କରି ଛିଡ଼ା ହୋଇଛି କୃଷ୍ଣ ବଳରାମ ଯେତେବେଳେ ସେ ସ୍ଥାନରେ ଆସି ପହଞ୍ଚିଛନ୍ତି ତଥାପି ମାହୁନ୍ତ ତାର ହସ୍ତିକୁ ସେଠାରୁ ହଟିଯିବା ପାଇଁ ଆଦେଶ ଦେଉନାହିଁ ତେଣୁ କୃଷ୍ଣ ମାହୁନ୍ତକୁ କହୁଛନ୍ତି ଏ ମାହୁନ୍ତ ଏ ହାତୀକୁ ତୁ ପ୍ରବେଶ ଦ୍ୱାରରୁ ହଟେଇ ଦେ ଯାହାଦ୍ୱାରା ଆମେ ରଙ୍ଗସ୍ଥଳରେ ପ୍ରବେଶ କରିବୁ ଆଉ ତୁ ଯଦି ଏ ହାତୀକୁ ଏଠାରୁ ଅପସାରଣ ନ କରୁ ତାହେଲେ ଏହି ହାତୀ ସହିତ ଆମମାନେ ତୋତେ ମଧ୍ୟ ବଧ କରିବା ପାଇଁ ବାଧ୍ୟ ହେଉ ତେଣୁ ମାହୁନ୍ତ କୃଷ୍ଣଙ୍କର ଏ କଥା ଶ୍ରବଣ କରି କ୍ରୋଧାନ୍ୱିତ ହୋଇ ଅଙ୍କୁଶ ଦ୍ୱାରା କୁବଳୟା ପୀଡ଼ ହସ୍ତିକୁ ଆଘାତ କରୁଛି ଯାହାଦ୍ୱାରା ହସ୍ତି କ୍ରୋଧିତ ହୋଇ କୃଷ୍ଣ ବଳରାମଙ୍କ ଉପରେ ଆକ୍ରମଣ କରୁଛି ତେଣୁ କୃଷ୍ଣ ଯେତେବେଳେ ଦେଖିଲେ ଯେ କୁବଳା ପିଡ଼ ତାଙ୍କୁ ଆକ୍ରମଣ କରିବାକୁ ଆସୁଛି, ଦ୍ରୁତ ଗତିରେ ଆସୁଛି ତାଙ୍କ ନିକଟକୁ, କୃଷ୍ଣ ତାଙ୍କର ଅଣ୍ଟା ଭିଡ଼ି ଏବଂ କେଶ ରାଶିକୁ ବନ୍ଧନ କରି ସେ କୁବଳା ପିଡ଼ ହସ୍ତୀର ସମ୍ମୁଖକୁ ଆସିଲେ। କୁବଳା ପିଡ଼ ହସ୍ତୀ ଭଗବାନ କୃଷ୍ଣଙ୍କୁ ତାର ଶୁଣ୍ଢ ଦ୍ୱାରା ଯେତେବେଳେ ଆବଦ୍ଧ କଲା, ସେତେବେଳେ ଭଗବାନ କୃଷ୍ଣ ସେଇ କୁବଳା ପିଡ଼ ହସ୍ତୀର ଶୁଣ୍ଢକୁ ହସ୍ତ ଦ୍ୱାରା ମୁଷ୍ଟି ଦ୍ୱାରା ଆଘାତ କରି ତାହାର ବନ୍ଧନରୁ ମୁକ୍ତ ହୋଇଗଲେ। ଯେତେବେଳେ କୃଷ୍ଣ କୁବଳା ପିଡ଼ ହସ୍ତୀର ବନ୍ଧନରୁ ମୁକ୍ତ ହୋଇଗଲେ, ମୁକ୍ତ ହୋଇ ସେ ସଙ୍ଗେ ସଙ୍ଗେ କୁବଳା ପିଡ଼ ହସ୍ତୀର ପାଦ ନିକଟକୁ ଚାଲିଗଲେ, ଯାହାଦ୍ୱାରା ହସ୍ତୀ ତାଙ୍କୁ ଦେଖିପାରିବ ନାହିଁ। କୁବଳା ପିଡ଼ ହସ୍ତୀ କୃଷ୍ଣଙ୍କୁ ଖୋଜି ଖୋଜି ଶେଷରେ ତାଙ୍କର ଗନ୍ଧକୁ ବାରିପାରି ସେ ପୁଣି କୃଷ୍ଣଙ୍କୁ ଧରିବା ପାଇଁ ତାର ଶୁଣ୍ଢ ପ୍ରସାରଣ କଲା। ଏବଂ ଦ୍ୱିତୀୟ ଥର ଯେତେବେଳେ କୁବଳା ପିଡ଼ ହସ୍ତୀ ଶୁଣ୍ଢକୁ ପ୍ରସାରଣ କଲା ଏବଂ କୃଷ୍ଣ ତା ସହିତ ଖେଳିବା ପାଇଁ, କୁବଳା ପିଡ଼ ହସ୍ତୀ ସହିତ କ୍ରୀଡ଼ା କରିବା ପାଇଁ ସେ ପୁଣି ଧରାଦେଲେ କୁବଳା ପିଡ଼ ହସ୍ତୀର ଶୁଣ୍ଢ ଦ୍ୱାରା। କୁବଳା ପିଡ଼ ହସ୍ତୀ ଶୁଣ୍ଢ ଦ୍ୱାରା କୃଷ୍ଣଙ୍କୁ ଆବଦ୍ଧ କରି ତାଙ୍କୁ ଯେତେବେଳେ ମାରିଦେବା ପାଇଁ ଚେଷ୍ଟା କରୁଛି, ସେତେବେଳେ ପୁଣି କୃଷ୍ଣ କୁବଳା ପିଡ଼ ହସ୍ତୀର ଶୁଣ୍ଢରୁ ନିଜକୁ ମୁକ୍ତ କରିନେଲେ। ମୁକ୍ତ କରି ଭଗବାନ କୃଷ୍ଣ କୁବଳା ପିଡ଼ ହସ୍ତୀର ପଛ ଆଡ଼କୁ ଚାଲି ଆସିଲେ ଏବଂ ତାର ଲାଞ୍ଜକୁ ଧରି ତାକୁ ପଛକୁ ଟାଣିବାକୁ ଆରମ୍ଭ କଲେ ଭଗବାନ କୃଷ୍ଣ। ଯେତେବେଳେ କୃଷ୍ଣ କୁବଳା ପିଡ଼ ହସ୍ତୀର ଲାଞ୍ଜକୁ ଧରି ପଛକୁ ଟାଣିବାକୁ ଆରମ୍ଭ କରୁଛନ୍ତି, ଏହିପରି ଭାବରେ ସେ କୁବଳା ପିଡ଼ ହସ୍ତୀକୁ 25 ଧନୁଷ ଦୈର୍ଘ୍ୟ ବିଶିଷ୍ଟ ଦୂରକୁ ଟାଣି ଆଣିଲେ ଭଗବାନ କୃଷ୍ଣ, ଅର୍ଥାତ 150 ଫୁଟ ଭଗବାନ କୃଷ୍ଣ କୁବଳା ପିଡ଼ ହାତୀକୁ ପଛକୁ ଟାଣି ଆଣିଲେ ତାର ଲାଞ୍ଜକୁ ଧରି। ତେଣୁ କୁବଳା ପିଡ଼ ହାତୀ ଅତ୍ୟନ୍ତ କ୍ଲାନ୍ତ ହୋଇ ଯେତେବେଳେ କୃଷ୍ଣଙ୍କୁ ମାରିବା ପାଇଁ ବାମ ଦିଗକୁ ଯାଉଥାଏ, କୃଷ୍ଣ ଦକ୍ଷିଣ ଦିଗକୁ ଚାଲିଯାଉଥାନ୍ତି, ତାର ଲାଞ୍ଜକୁ ଧରିଥାନ୍ତି କିନ୍ତୁ ଦକ୍ଷିଣ ଦିଗକୁ ଚାଲିଯାଆନ୍ତି। କୁବଳା ପିଡ଼ ଯେତେବେଳେ ଦକ୍ଷିଣ ଦିଗକୁ ମୁହଁ ବୁଲାଏ, କୃଷ୍ଣ ବାମ ଦିଗକୁ ଚାଲିଯାଆନ୍ତି। ଏହିପରି କିଛି ସମୟ ଖେଳିବାକୁ ଆରମ୍ଭ କଲେ କୃଷ୍ଣ ହସ୍ତୀ ସହିତ। ପୁଣି ଯେତେବେଳେ ଦେଖିଲେ ଯେ ବର୍ତ୍ତମାନ ସମୟ ବେଶୀ ହୋଇଯାଉଛି, ଅତି ଶୀଘ୍ର ସେ କଂସକୁ ବଧ କରିବା ପାଇଁ ଚାହାନ୍ତି, ତେଣୁ ସେ ତାର ଲାଞ୍ଜକୁ ଛାଡ଼ିଦେଇ କୁବଳା ପିଡ଼ର ଆଗକୁ ଚାଲିଗଲେ, ଯେପରି କୁବଳା ପିଡ଼ ତାଙ୍କୁ ଧରିବା ପାଇଁ ଚେଷ୍ଟା କରିବ। କୃଷ୍ଣ ଯେତେବେଳେ ଦୌଡ଼ି ଦୌଡ଼ି ଚାଲିଛନ୍ତି, କୁବଳା ପିଡ଼ ତାଙ୍କର ପଶ୍ଚାଦ୍ଧାବନ କରୁଛି, କୃଷ୍ଣ ହଠାତ୍ ରହିଯିବେ, ଯାହାଫଳରେ କୁବଳା ପିଡ଼ ରହିଯାଇ ତଳେ ପଡ଼ିଯିବ। ଏହିପରି ଭାବରେ କୃଷ୍ଣ ତା ସହିତ କ୍ରୀଡ଼ା କରୁ କରୁ ଶେଷରେ ସେ ହାତୀକୁ, କୁବଳା ପିଡ଼ ହାତୀକୁ ତଳେ ପକାଇ ମୁଷ୍ଟିକାଘାତ ଦ୍ୱାରା ତାର ଉପରେ ଚଢ଼ି ତାର ଦନ୍ତା ମାନେ ଦାନ୍ତକୁ କାଢ଼ିନେଲେ ଏବଂ ସେଇ ଦାନ୍ତ ଦ୍ୱାରା ହସ୍ତୀ ଉପରେ ପ୍ରହାର କରି କଂସ ହାତୀର ମୃତ୍ୟୁ ହେଲା ଏବଂ ତା ସହିତ ମାହୁନ୍ତକୁ ମଧ୍ୟ ସେ ହତ୍ୟା କଲେ। ତେଣୁ ଏହିପରି ଭାବରେ କୁବଳା ପିଡ଼କୁ ହତ୍ୟା କରି କୃଷ୍ଣ ଏବଂ ବଳରାମ ଦୁଇ ଭ୍ରାତା କୁବଳା ପିଡ଼ର ଦନ୍ତକୁ, କୃଷ୍ଣ ଗୋଟିଏ ଦନ୍ତକୁ ଏବଂ ବଳରାମ ଆଉ ଗୋଟିଏ ଦନ୍ତକୁ ନିଜର ସ୍କନ୍ଧରେ ରଖି ବର୍ତ୍ତମାନ ରଙ୍ଗଭୂମିରେ ପ୍ରବେଶ କରୁଛନ୍ତି। ସେତେବେଳେ ସେଇ ହାତୀର ଦାନ୍ତରୁ ରକ୍ତ ବହିଯାଉଛି, ସେ ରକ୍ତ ଦ୍ୱାରା ଭଗବାନ କୃଷ୍ଣଙ୍କର ଶରୀର ମଧ୍ୟ ରଞ୍ଜିତ ହୋଇଛି। ତେଣୁ ଏହିପରି ଭାବରେ ଯେତେବେଳେ ଭଗବାନ କୃଷ୍ଣ ରଙ୍ଗଭୂମିରେ ପ୍ରବେଶ କରୁଛନ୍ତି, ସେତେବେଳେ ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତିମାନେ ଭଗବାନ କୃଷ୍ଣଙ୍କୁ ବିଭିନ୍ନ ଭାବରେ ଦର୍ଶନ କରୁଛନ୍ତି। ମଲ୍ଲାନଂ ଅସନିର୍ ନୃଣଂ ନରବର, ଯେତେବେଳେ ଭଗବାନ କୃଷ୍ଣ ଏବଂ ବଳରାମ ପ୍ରବେଶ କରୁଛନ୍ତି ରଙ୍ଗଭୂମିରେ, ସେତେବେଳେ ସେଠାରେ ଉପସ୍ଥିତ ଥିବା ଚାଣୁର ମୁଷ୍ଟିକା ଆଦି ମଲ୍ଲମାନେ ସେମାନେ କୃଷ୍ଣଙ୍କୁ ଅଶନି ଅର୍ଥାତ ବଜ୍ର ରୂପରେ ଦର୍ଶନ କରୁଛନ୍ତି। ବଜ୍ରର ଯେପରି ରୌଦ୍ର ରୂପ, ଯାହାକି ବଜ୍ର ଯଦି କାହା ଉପରେ ପ୍ରହାର କରାଯାଏ ସେ ଯେପରି ଅବ୍ୟର୍ଥ, ସେହିପରି ମଲ୍ଲମାନେ କୃଷ୍ଣଙ୍କୁ ବଜ୍ର ଭାବରେ ତାଙ୍କର ମୃତ୍ୟୁ ପାଇଁ ଅବ୍ୟର୍ଥ ଅସ୍ତ୍ର ଭାବରେ ଦେଖୁଛନ୍ତି। ଅର୍ଥାତ୍ କୃଷ୍ଣଙ୍କୁ ସେମାନେ ଭୟାନକ ବଜ୍ର ରୂପରେ ଦେଖୁଛନ୍ତି, ରୌଦ୍ର ରୂପ ଦର୍ଶନ କରୁଛନ୍ତି। ଯଦିଓ କୃଷ୍ଣ ଅତି ସୁନ୍ଦର, କିନ୍ତୁ ଏ ମଲ୍ଲମାନେ କୃଷ୍ଣଙ୍କର ସେ ସୁନ୍ଦର ରୂପର ଦର୍ଶନ କରିପାରୁନାହାନ୍ତି। ସମସ୍ତେ ନିଜର ଭାବ ଅନୁସାରେ କୃଷ୍ଣଙ୍କର ଦର୍ଶନ କରୁଛନ୍ତି, ଯାହାର ଯେପରି ଭାବ ସେହି ଭାବ ଅନୁସାରେ କୃଷ୍ଣଙ୍କର ଦର୍ଶନ କରୁଛନ୍ତି। ତେଣୁ ମଲ୍ଲମାନେ କୃଷ୍ଣଙ୍କୁ ବଜ୍ର ଭାବରେ ମୃତ୍ୟୁ ରୂପରେ ଦର୍ଶନ କରୁଛନ୍ତି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ